वासुदेव श्रीमद्भागवतम दशम स्कंद तेसरी अध्याय श्लोक 16। कृष्णाय वासुदेवाय देवकी नंदनाय च नंद गोप कुमाराय गोविंदाय नमो नमः।
कृष्णाय वासुदेवाय हराये
परमात्मने प्रणत क्लेश नाशाय गोविंदाय नमो नमः। ତେଣୁ ଆମର କୁହାଗଲା ଦଶମ ସ୍କନ୍ଦ ବାସ୍ତରୀ ଅଧ୍ୟାୟରେ ଭଗବାନ ଯାଇ ଜରାସନ୍ଧକୁ ବଦ୍ଧ କଲେ। ତେଣୁ ଜରାସନ୍ଧର ପୁତ୍ର ସହଦେବ ସେ ଭଗବାନଙ୍କ ଶରଣରେ ଗଲେ। ତେଣୁ ଭଗବାନ ତାଙ୍କୁ ସେଠିକାର ମଗଧର ରାଜା ନିଯୁକ୍ତ କଲେ ଏବଂ ଜରାସନ୍ଧ ଯେଉଁ 20,800 ରାଜାମାନଙ୍କୁ ଗିରିଦ୍ରୋଣୀରେ ବନ୍ଦ କରି ରଖିଥିଲା। ତେଣୁ ସେ ଗିରିଦ୍ରୋଣୀକୁ ଯାଇ ତାଙ୍କୁ ଉଦ୍ଧାର କଲେ। ଭଗବାନଙ୍କର ଦର୍ଶନ କରି ସେମାନେ ସେ 20,800 ରାଜା ଭଗବାନଙ୍କୁ ଏହିଭଳି ଭାବରେ ସ୍ତୁତି କରୁଛନ୍ତି ଯେ କୃଷ୍ଣାୟ ବାୟ କୃଷ୍ଣା ଶୋକ କେତେ ସେଟା 16 ଦଣ୍ଡବତ କରିକି ଭଗବାନଙ୍କୁ ଏଭଳି କହୁଛନ୍ତି ଯେ ଆପଣ ହେଉଛନ୍ତି କୃଷ୍ଣ, ତେଣୁ ଆପଣଙ୍କୁ ମୁଁ ଆମେ ନମସ୍କାର କରୁଛି ଏବଂ ଆପଣ ହେଉଛନ୍ତି ବାସୁଦେବ, ଅର୍ଥାତ୍ ସମସ୍ତ ଜୀବଙ୍କର ଅନ୍ତରରେ ଅବସ୍ଥାନ କରି କୃପାପୂର୍ବକ ଯେମିତି ବସୁଦେବଙ୍କ ଠାରୁ ପ୍ରକଟ ହେଇଥିଲେ ସେଥିପାଇଁ ଆମେ ଆପଣଙ୍କୁ ନମସ୍କାର କରୁଛୁ। ଏବଂ ହରାଇ ହରାଇ କହିବାର ଉଦ୍ଦେଶ୍ୟ ତାଙ୍କର ମନର ଭାବ ହେଉଛି ଦୈତ୍ୟଗଣମାନଙ୍କର ସଂସାର ଦୁଃଖକୁ ଆପଣ ହରଣ କରନ୍ତି, ତେଣୁ ସେଇ ହରିଙ୍କୁ ଆମେ ଆପଣଙ୍କୁ ଆମେ ନମସ୍କାର କରୁଛୁ। ହରାଇ ତାପରେ ପରମାତ୍ମାନେ, ତେଣୁ ଶାନ୍ତ ଭକ୍ତଗଣଙ୍କର ପରମାତ୍ମା ରୂପରେ ଭଗବାନଙ୍କୁ ପରମାତ୍ମା ରୂପରେ ଭଗବାନଙ୍କୁ ଭଜନ କରନ୍ତି, ତେଣୁ ସେଇ ଆପଣ ପରମାତ୍ମାଙ୍କୁ ମୁଁ ଆମେ ଆପଣଙ୍କୁ ପ୍ରଣାମ କରୁଛୁ। ଦାସ ଆଦି ଭକ୍ତମାନଙ୍କର ଆପଣ ହେଉଛନ୍ତି ପରମ ପ୍ରେମାସ୍ପଦ ଭଗବାନ, ସେଥିପାଇଁ ଆମେ ଆପଣଙ୍କୁ ମଧ୍ୟ ପ୍ରଣାମ କରୁଛୁ। ଏବଂ ପ୍ରଣତ କ୍ଲେଶ ନାଶା, ଯେଉଁମାନେ ସାଧକ ଭକ୍ତମାନଙ୍କର ଯେଉଁ ଭକ୍ତି ପ୍ରତିବନ୍ଧକ ଯେଉଁ କ୍ଲେଶ ସବୁ ରହିଛି, ଦୁଃଖ ସବୁ ରହିଛି, କଷ୍ଟ ସବୁ ରହିଛି, ସେଇଟାକୁ ଆପଣ ଦୂର କରନ୍ତି, କ୍ଲେଶ ନାଶାଏ, ତେଣୁ ଆମେ ଆପଣଙ୍କୁ ପ୍ରଣାମ କରୁଛୁ। ତେଣୁ ଆପଣ ଆମର ବର୍ତ୍ତମାନ ଇନ୍ଦ୍ରିୟମାନଙ୍କର ଆପଣ ଅତ୍ୟନ୍ତ ଆନନ୍ଦ ପ୍ରଦାନ କରୁଛନ୍ତି, ତେଣୁ ଗୋବିନ୍ଦାୟ ଆମେ ସମସ୍ତଙ୍କୁ ଗାଭୀ ଏବଂ ଇନ୍ଦ୍ରିୟମାନଙ୍କୁ ଆନନ୍ଦ ପ୍ରଦାନ କରନ୍ତି ଏବଂ ଆପଣ ଆମକୁ ମଧ୍ୟ ଆନନ୍ଦ ପ୍ରଦାନ କରୁଛନ୍ତି, ତେଣୁ ଆପଣଙ୍କୁ ଆମେ ଗୋବିନ୍ଦ ଶ୍ରୀ ଗୋବିନ୍ଦକୁ ଆମେ ପ୍ରଣାମ କରୁଛୁ ଏହିଭଳି ଭାବରେ କହିବା ପ୍ରଣାମ ବିଭିନ୍ନ ପ୍ରକାର ସ୍ତୁତି କରିଛନ୍ତି। ତେଣୁ ଭଗବାନ ତାଙ୍କୁ ସବୁ ସେ ବନ୍ଦୀଗୃହରୁ ଉଦ୍ଧାର କରି ତାଙ୍କୁ ସବୁ ବହୁ ମାସ ରହିଯାଇଥିଲେ, ବହୁତ ବର୍ଷ ରହିଯାଇଥିଲେ, ତେଣୁ ତାଙ୍କର ସବୁ ସତ୍କାର କରି ତାଙ୍କୁ ସବୁ ଉପଯୁକ୍ତ ସବୁ ଉପହାର ପ୍ରଦାନ କରି ତାଙ୍କୁ ସବୁ ତାଙ୍କର ନିଜ ରାଜ୍ୟକୁ ପ୍ରେରଣ କରିଛନ୍ତି। ଏମାନେ ସମସ୍ତେ ଆସିଥିଲେ ସେଇ ସମୟରେ, ଯେଉଁ ଇଏ ସମୟରେ ରାଜସ୍ୱ ଯଜ୍ଞ ସମୟରେ ସବୁ ଆସିଥିଲେ। ତେଣୁ ଏଇଭଳି ଭାବରେ ଭଗବାନ ସେମାନଙ୍କୁ ସବୁ ଉଦ୍ଧାର କଲେ। ତେଣୁ ତାପରେ ଭଗବାନ ଜରାସନ୍ଧ ହତ୍ୟା କରି ତାପରେ ତାଙ୍କୁ ଫେରିଲେ, ଯେଉଁ ଜରାସନ୍ଧକୁ ହତ୍ୟା କରିଥିଲେ, ଜରାସନ୍ଧ ହତ୍ୟା ପରେ ଆମେ ତ ଗତକାଲି କହିଥିଲେ ଜରାସନ୍ଧ ହତ୍ୟା କଥା, ତେଣୁ ଭଗବାନ ଭୀମ ଏବଂ ଅର୍ଜୁନଙ୍କ ସହିତ ପୁଣି ଇନ୍ଦ୍ରପ୍ରସ୍ଥକୁ ଫେରିଲେ ଏବଂ ସେଇଠି ଧର୍ମରାଜ ଯୁଧିଷ୍ଠିର ସେ ବହୁତ ଆନନ୍ଦିତ ହେଲେ। ତେଣୁ ଏଭଳି ଭାବରେ 73 ଅଧ୍ୟାୟ ସମାପ୍ତି ପରେ 74 ଅଧ୍ୟାୟରେ ବର୍ଣ୍ଣନା କରାଯିବ କିଭଳି ভগবান চৌষ্ঠীর অধ্যায়ে এবং যুধিষ্ঠির রাজা চৌষ্ঠীর অধ্যায়ে শ্লোক অছন্তি অছি পড়ো তেণু ভগবান যেতবে জরাসন্ধ হত্যা করে আসলে সেতবে যুধিষ্ঠির মহারাজ উপস্থিত সময় দেখি রাজস্ব যজ্ঞ আরম্ভ করা প্রস্তুত হলে সেই সময় সবু বহুত সবু আসছিলে রাজা বিভিন্ন ব্রহ্মা শিব এমানে মধ্যে সব আসছিলে রাজস্ব যজ্ঞ সমস্তে যুধিষ্ঠিরঙ্ক অধীনরে শিব অধীনতা হওয়া পাই স্বীকার করেছিলে সেমানে সব কি কি আসছিলে না বর্ণনা করা যাইছি যে দ্বৈপায়ন ভরদ্বাজ সুমন্ত গৌতম অসিত বশিষ্ঠ চবন কন্যু মৈত্রেয় কবশস্ত্রিত বিশ্বামিত্র বামদেব এমতি অনেক মুনি ঋষি মানে আসছিলে এমতিকি ব্রহ্মা এবং শিবজী মধ্যে আসছিলে বিভিন্ন দেবতা মানে আসছিলে ব্রাহ্মণ ক্ষত্রিয় বৈশ্য শূদ্র সমস্ত আসছিলে ধৃতরাষ্ট্রঙ্কর সব আমার পুত্র মানে আসছিলে ভীষ্মদেব আসছিলে বিদুর আসছিলে এমতি বহুত সব আসছিলে এবং সমস্তে সেটি উপস্থিত রই যেত রাজস্ব যজ্ঞ কথা হবার হল যজ্ঞের কি প্রথম পূজ্য হবে সর্বশ্রেষ্ঠ ব্যক্তি কি যা অগ্র পূজা করা যাব তেণু ভীষ্মদেব বয়স সেতবে 450 বর্ষ পাখাপাখি তেণু সহদেব কহিলে যে সবুঠ শ্রেষ্ঠ পূজ্য ব্যক্তি কি না সে হচ্ছেন ভগবান কৃষ্ণ তাঠার আউ কি অধিক কে না বা তা সহ কি সমান হয়ে পারবে না এইভাবে ভাবে ভগবান ভগবতা স্থাপন কলে পরে সে যেত চুপ হয়ে গেলে তসমাত কৃষ্ণায় মহতে দিয়তাং পরমাহরণম এবং চেত সর্বভূতানাম আত্মনস্যাহরণ হরণং ভবেত সর্বভূতাত্মভূতায় কৃষ্ণায় অনন্যদর্শনে দেয়ং শান্তায় পূর্ণায় দূতস্যানন্তমিচ্ছতা সমস্ত জীবমানক সেবসন্ত আত্মা তেণু কৃষ্ণঙ্ক ব্যতীত আউ কে অধিক পূজ্য কে না এইভাবে ভাবে কই সহদেব সব কি জাণতি তেমন এই কথা যেতবে জাঁ চুপ রহলে সেতবে সমস্তে সাধু সাধু বলে কী তাকে অনুমোদন কলে তেণু যুধিষ্ঠির মহারাজ বহুত আনন্দরে যুধিষ্ঠির মহারাজঙ্কর উদ্দেশ্য লা তো সেইপাই রাজস্ব যজ্ঞ করলে তেমন বহুত আনন্দরে ভগবানকর পূজা করি আমার পাদ ধৌত করি সে পাদ ধৌত জলক নিজের মস্তকরে স্থাপন কলে এবং এইভাবে ভাবে অগ্রপূজ্য পূজা সমাপ্ত হওয়ার পরে শিশুপাল সি বসিকি কারণ হচ্ছে যদি প্রথম সে মনা করে সে চিন্তা করছে যদি প্রথম অবজেকশন করবি তাহলে রাজস্ব যজ্ঞটা ভঙ্গ হয়ে যাব মানে যদি প্রথম মনা করবি তাহলে হয়তো আউ কাউকে জনে করে দিয়েপারে অগ্রপূজা করে পারে কিন্তু চাহি রাজস্ব যজ্ঞ ন হোক যুধিষ্ঠির মহারাজ যজ্ঞ রাজস্ব যজ্ঞ করছেন সেটা কেমন বিঘ্ন হব কেমন ন হোক তেমকি সে অপেক্ষা করলে সেটা পূর্লা সরলা পরে তাপরে সে আরম্ভ কলে অবজেকশন আরম্ভ কলে কিন্তু সমস্ত দেখুছি সমস্ত মতি ভ্রম হয়ে যাইছে কৃষ্ণ কেমন অগ্রপূজা হবে তেমন সে কোথায় যে কন কে যে বর্ণাশ্রম যাঙ্কর বর্ণ না কেউ বর্ণর সে কিছু জনা পড়ুনি সে ক্ষত্রিয় বর্ণ না বৈশ্য বর্ণ ତେଣେ ସେଠି ଆସିକି ଜନ୍ମ ହେଲେ କେଉଁଠି ନନ୍ଦଙ୍କର ପୁତ୍ର ହିସାବରେ ଜନ୍ମ ହେଲେ, ନନ୍ଦ ବୈଶ୍ୟ ଥିଲେ, ତେଣୁ ପୁଣି ଆସିକି ବସୁଦେବଙ୍କର ପୁତ୍ର ହେଉଛନ୍ତି କ୍ଷତ୍ରିୟ, ତାହେଲେ ତାଙ୍କର କେଉଁ ବର୍ଣ୍ଣ ପୁଣି କେଉଁ ଆଶ୍ରମ? ଯେତେବେଳେ ବ୍ରହ୍ମଚାରୀ ଥିଲେ ସେତେବେଳେ ସେ ସବୁ ନୃତ୍ୟ କରୁଥିଲେ, ଯେଉଁ ଗୋପୀମାନଙ୍କ ସହିତ ଯାଇ ନୃତ୍ୟ କରୁଥିଲେ, ବର୍ଣ୍ଣାଶ୍ରମ ତାଙ୍କର କୌଣସି ନାହିଁ। ବର୍ଣ୍ଣାଶ୍ରମ କ'ଣ? କୁଳପେତା ବର୍ଣ୍ଣାଶ୍ରମ କୁଳ ମଧ୍ୟ ଠିକ ଉତ୍ତମ କୁଳ ମଧ୍ୟ ତାଙ୍କର ଜଣା ନାହିଁ କେଉଁ କୁଳରେ ସେ ଜନ୍ମଗ୍ରହଣ କରିଛନ୍ତି। ବର୍ଣ୍ଣାଶ୍ରମ କୁଳପେତା ସର୍ବଧର୍ମ ବହିଷ୍କୃତ, ସମସ୍ତ ଧର୍ମ କାର୍ଯ୍ୟ ଯେଉଁ ରହିଛି ସେ ଧର୍ମ କାର୍ଯ୍ୟ ମଧ୍ୟ ସେ କିଛି ଗ୍ରହଣ କରୁନାହାନ୍ତି। ସର୍ବଧର୍ମ ବହିଷ୍କୃତ ଏବଂ ତାପରେ ସର୍ବଧର୍ମ ବହିଷ୍କୃତ ସ୍ୱୈରବର୍ତ୍ତୀ, ସ୍ୱୈରବର୍ତ୍ତୀ କହିଲେ ନିଜ ଇଚ୍ଛା ଅନୁସାରେ ସବୁ କାର୍ଯ୍ୟ କରୁଛନ୍ତି। ସ୍ୱୈରବର୍ତ୍ତୀ ଗୁଣହୀନା, ତାଙ୍କର କୌଣସି ଭଲ ଗୁଣ ନାହିଁ, ସବୁ ଖରାପ ଗୁଣ। ସପର୍ଯ୍ୟାଙ୍କ କଥା ମରହତି, ତେଣୁ ସେ କେମିତି ସର୍ବ ଅଗ୍ରପୂଜ୍ୟ ହେବେ? ତେଣୁ ଏହାର ପ୍ରକୃତ ଅର୍ଥ ହେଉଛି ଯିଏ ଭଗବାନଙ୍କର ନିନ୍ଦା କଲେ ମଧ୍ୟ ସରସ୍ୱତୀ ଦେବୀ ସେଇ ନିନ୍ଦା ମାଧ୍ୟମରେ ଭଗବାନଙ୍କର ଗୁଣଗାନ କରନ୍ତି। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର କହୁଛନ୍ତି ଯେ ବର୍ଣ୍ଣାଶ୍ରମ କୁଳ ବିହୀନ ଅର୍ଥ ହେଉଛି ବର୍ଣ୍ଣ ଆଶ୍ରମ କୁଳ, ଯେଉଁ ଠିକ ଭାବରେ ଯିଏ ପ୍ରାପ୍ତ ହୁଅନ୍ତି, ବର୍ଣ୍ଣ ଆଶ୍ରମ କୁଳର ପାଳକ ସିଏ ବସୁଦେବ ଆଦି ତା ବସୁଦେବଙ୍କର ପୁତ୍ର ହିସାବରେ ସେ ସମସ୍ତଙ୍କର ବର୍ଣ୍ଣ ଏବଂ ଆଶ୍ରମ କୁଳକୁ ପାଳନ କରନ୍ତି। ସକଳ ଧର୍ମ ବହିଷ୍କୃତ ଅର୍ଥାତ୍ ସେ ସର୍ବଧର୍ମ, ଧର୍ମ ହିଁ ତାଙ୍କଠାରୁ ଆସେ, ଧର୍ମ ସେ ଧର୍ମ ପ୍ରଣୟନ କରନ୍ତି। ତେଣୁ ଗୁଣହୀନା ଅର୍ଥ ହେଉଛି ସତ୍ୱ ଆଦି ଯେଉଁ ଗୁଣ ରହିଛି, ସତ୍ୱ ରଜତମ ତିନୋଟି ଗୁଣ ରହିଛି, ସମସ୍ତେ ସେ ଗୁଣ ଭିତରେ ରହିଛନ୍ତି, କିନ୍ତୁ ଭଗବାନ ଏ ଗୁଣର ଉର୍ଦ୍ଧ୍ୱରେ, ସତ୍ୱ ଗୁଣ ମଧ୍ୟ ତାଙ୍କର ନାହିଁ, କାରଣ ସେ ଶୁଦ୍ଧ ସତ୍ୱ ସ୍ତରରେ ରହିଛନ୍ତି। ଏହିପରି କଥମ କିଭଳି ସିଏ ସପର୍ଯ୍ୟାମ ଶ୍ରେଷ୍ଠ ପୂଜ୍ୟ କେମିତି ହେବେ? ପ୍ରକୃତରେ ତାଙ୍କୁ ସମସ୍ତେ ନିଜେ ନିଜେ ନିଜକୁ ସମର୍ପଣ କରିବା କଥା, ଆତ୍ମସମର୍ପଣ ପର୍ଯ୍ୟନ୍ତ ସେ ପାଇବା କଥା, ଇଏ ପୂଜା କ'ଣ ବଡ଼ କଥା। ଏହିଭଳି ଭାବରେ ନିନ୍ଦାକୁ ସରସ୍ୱତୀ ମଧ୍ୟ ସ୍ତୁତିରେ ପରିଣତ କରିଛନ୍ତି। ତେଣୁ ଏକଥା ଶୁଣି ବହୁତ ଲୋକ ଯେଉଁମାନେ ଭଗବାନଙ୍କ ଭକ୍ତ ସେମାନେ ଆଉ ଶୁଣିପାରିଲେ ନାହିଁ, ରହିପାରିଲେ ନାହିଁ, ତେଣୁ ସେମାନେ କର୍ଣ୍ଣରେ ହାତ ଦେଇ ବହୁତ ପ୍ରକାର ନିନ୍ଦା କରିବାରୁ ସେମାନେ ସବୁ ଆଉ ଶୁଣି ନପାରି ସେମାନେ କର୍ଣ୍ଣରେ ହାତ ଦେଇକରି କାନ ବନ୍ଦ କରିକି ସବୁ ପଳେଇଗଲେ। ନିନ୍ଦାଂ ଭଗବତ ଶୃଣନ୍ ତତ୍ପରସ୍ୟ ଜନସେବା ତତୁ ନାପିତି ଯ ସୋପି ଜାତ୍ୟଧ ସ୍ୱକୃଦାଚ୍ୟୁତ। ଭଗବାନଙ୍କର ନିନ୍ଦା ଶୁଣିକରି ବା ଭଗବାନ ଭକ୍ତଙ୍କର ନିନ୍ଦା ଶୁଣି ଯେ ସେଠୁ ଚାଲି ନଯାଏ ତାହେଲେ ସେ ତାର ସ୍ୱୀକୃତି ନଷ୍ଟ ହୋଇଯିବ। ତେଣୁ ଭକ୍ତମାନେ ସବୁ ଚାଲିଗଲେ। ପାଣ୍ଡବମାନେ ତାକୁ ହତ୍ୟା କରିବା ପାଇଁ ଉଦ୍ୟତ ହେଉଥିଲେ, କିନ୍ତୁ ଭଗବାନ ତାଙ୍କୁ ନିଷେଧ କଲେ, କାରଣ ଭଗବାନ କଥା ଦେଇଥିଲେ ଯେ ଶିଶୁପାଳର ମାଆକୁ ଯେ 100ଟି ଅପରାଧ ପର୍ଯ୍ୟନ୍ତ ଭଗବାନ କ୍ଷମା ଦେବେ। ତେଣୁ 100ଟି ଅପରାଧ ଯେତେବେଳେ ହୋଇଗଲା ଭଗବାନ ସୁଦର୍ଶନ ଚକ୍ର ପ୍ରେରଣ କରି ତାକୁ ହତ୍ୟା କଲେ, ଏବଂ ଏଭଳି ଭାବରେ ହତ୍ୟା କଲେ ଯେମିତି ସେଠି ରକ୍ତ ଠୋପି ମଧ୍ୟ ପଡ଼ିବ ନାହିଁ, ରକ୍ତ ଠୋପି ପଡ଼ିଲେ ଯଜ୍ଞ ନଷ୍ଟ ହୋଇଯିବ। ତେଣୁ ଏଭଳି ଭାବରେ ସମସ୍ତଙ୍କର ଦେଖୁଛନ୍ତି, ସମସ୍ତଙ୍କର ଚକ୍ଷୁ ସାମ୍ନାରେ ତାଙ୍କର ଶରୀରରୁ ଗୋଟେ ଜ୍ୟୋତି ବାହାରି ଭଗବାନଙ୍କର ଅଙ୍ଗରେ ମିଶିଗଲା। ତେଣୁ ଏ କଥା ଦେଖି ଯୁଧିଷ୍ଠିର ମହାରାଜ ଆଶ୍ଚର୍ଯ୍ୟ ହୋଇଗଲେ। ଯୁଧିଷ୍ଠିର ମହାରାଜ ଦେଖୁଛନ୍ତି ଯେ ଶିଶୁପାଳ ଏ ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଶିଶୁପାଳ ଯୁଧିଷ୍ଠିର ମହାରାଜ ସେଠି ପ୍ରଶ୍ନ ପଚାରିବେ ଯେ ବେଣ ଯିଏ ଭଗବାନଙ୍କର ଭକ୍ତ ନଥିଲା ସେ ତ ନର୍କକୁ ଗମନ କରିଥିଲା, କିନ୍ତୁ ଇଏ ଶିଶୁପାଳ କେମିତି ଜନ୍ମରୁ ସେ ଭଗବାନଙ୍କୁ ବିରୋଧ ଆଚରଣ କରୁଛି, ସେ କେମିତି ସାଜୁଜ ମୁକ୍ତି ପ୍ରାପ୍ତ ହେଲା, ସେଇଟା ବର୍ଣ୍ଣନା କରାଯାଇଛି ଭାଗବତଙ୍କ ସପ୍ତମ ସ୍କନ୍ଧରେ। ତେଣୁ ଏଇଭଳି ଭାବରେ ଏସବୁ ଉପାଖ୍ୟାନ ବର୍ଣ୍ଣନା କରାଯାଇଛି। ଜୟଦମ୍ କୀର୍ତ୍ତୟେତ୍ ବିଷ୍ଣୁ କର୍ମ ଚୈତ୍ୟ ବଧାଦିକମ୍ ରାଜମୁଖ୍ୟଂ ବିତନା ବିତାନଂ ଚ ସର୍ବପାପି ପ୍ରମୁଚ୍ୟତେ। ଯିଏ ଏହିଭଳି ଭାବରେ ଭଗବାନ ବିଷ୍ଣୁଙ୍କର ଲୀଳା ସବୁ କୀର୍ତ୍ତନ କରନ୍ତି, କର୍ମ ବା ଭଗବାନଙ୍କ ବିଭିନ୍ନ କର୍ମ ସବୁ ବର୍ଣ୍ଣନା କରନ୍ତି, ଯେମିତି ଆଜି ଏଠାରେ ବର୍ଣ୍ଣନା କରାଗଲା ଚେଦିରାଜ ଯିଏକି ଶିଶୁପାଳକୁ ବଧ କଲେ ଭଗବାନ, ଏବଂ ରାଜମୁଖ୍ୟଂ ବିନା ବିତାନଂ ଚ ଶିଶୁପାଳଙ୍କ ରାଜା ଚେଦିର ରାଜା ତାଙ୍କୁ ଯେମିତି ମୁଖ୍ୟ ପ୍ରଦାନ କଲେ ସେ ସାଜୁଜ୍ୟ ମୁକ୍ତି ପ୍ରାପ୍ତ ହେଲା। ଏ କଥା ଯେଉଁମାନେ ଶ୍ରବଣ କରିବେ ବା ବର୍ଣ୍ଣନା କରିବେ ସେମାନେ ମଧ୍ୟ ସମସ୍ତ ପାପରୁ ମୁକ୍ତ ହେବେ। ତେଣୁ ଏହିଭଳି ଭାବରେ ଦଶମ ସ୍କନ୍ଧ କେତେ 72 ଏବଂ 74 ଅଧ୍ୟାୟ ଏଇ ଦୁଇଟି ଅଧ୍ୟାୟ ସମାପ୍ତ ହେଲେ। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବ କି, ଦାୟ ଗୋର ପ୍ରଣନ୍ଦ